ओम शांति। 1925 प्राप्त मुरली बाप दादा मधुबन। देखिए बच्चे, ये बेहद नाटक रे तुम्हें आत्मा मन को निज निजर अभिनय मिली। वर्तमान तुमको इन शरीर रूपी वस्त्र को त्याग कर घर को जीवाक हेब, पुणी नुआ राज्य को आसवाक हेब। प्रश्न, बाबा कौनसी कार्य प्रेरणा द्वारा करती ना तांकर अवतरण होइथाय, यहा क्यों कथारु प्रमाणित होछ? उत्तर, बाबा को करी कराइबा वाला ही कहा जाए। प्रेरणार अर्थ होछि विचार। प्रेरणा द्वारा कौनसी नुआ दुनिया स्थापन होइ नथा, बाबा पिलामानक द्वारा ही स्थापना कराई थांती। कर्म इंद्रिय बिना तो किसी भी कराई पारिबे नहीं, सेथिपाई तांकु शरीरर आधार नेवाकु पड़ुछ। ओम शांति। आत्मिक पिला माने आत्मिक बाबांक सम्मुखरे बसिछंती, अर्थात आत्मा माने निज बाबांक सम्मुखरे बसिछंती। आत्मा निश्चित भावे शरीर साथीरे ही बसिबे। बाबा मध्य जेतेबेले शरीरर आधार नेउछंती सेतेबेले ही सम्मुखरे रहउछंती। एहा को ही कुहा जाए आत्मा परमात्मा अलग रही थाए बहु काल। तमे पिला माने बुझिछ जे सर्वोच्च बाबा को ही ईश्वर प्रभु परमात्मा एही भली भिन्न भिन्न नाम देउछंती। लौकिक बाबा को केबे हेले परम पिता कुहा जाए नथाए, केवल परम पिता लेखिले मध्य कौनसी आपत्ति नहीं। परम पिता अर्थात समस्तंकर पिता से जने ही अटंती। पिला माने जानुछंती जे आमे परम पितांक साथीरे बसिछु। परम पिता परमात्मा एवं आमे आत्मा माने शांति धामर बासिंदा अटु। एठाकु अभिनय करिबा पाई आसिछु। सत्य युगरु आरंभ करी कली युग शेष पर्यंत अभिनय करिलु। एहा होई गला नुआ रचना। रचयिता बाबा बुझाउछंती जे तुमे पिला माने ए भोली अभिनय करिछ। पूर्वे एहा जानि नथिले जे आमे 84 जन्मर चक्र लगाउछ। जेउ पिला माने 84 जन्म परिक्रमा करुछंती, बाबा सेही पिला मानंक सहित वार्तालाप करुछंती। समस्ते तो 84 जन्म नै परिबे नहीं। एहा बुझीबा दरकार जे 84 जन्मर चक्र किपरि घुरुछि। बाकी लक्ष्य एवं वर्षर कथा तो किछि नहीं। पिला माने जानुछंती जे आमे प्रति 5000 वर्ष परे अभिनय करिबा पाई आसी थाउ। आमे अभिनयकारी अटु। सर्वोच्च भगवान कर मध्य विचित्र अभिनय रहिछि। ब्रह्मा एवं विष्णुंकर विचित्र अभिनय कहजीव नहीं। दुईजण ही 84 जन्मर चक्र लगाई थांती। बाकी शंकरंकर अभिनय तो ए दुनिया रे ही नहीं। त्रिमूर्ति रे देखा जाउछि स्थापना विनाश पालाना। चित्र द्वारा बुझा जाउछि चित्र जहाँ देखाउछ ताहा संबंध रे बुझाइबा को हे। संगम जुगरे पुराणा दुनियार विनाश तो निश्चित हेब। प्रेरक अक्षर मध्य भूल अटे। जेपरि केही कुहंती जे आजि मते बाहर को जीवा पई प्रेरणा आसु नहीं। प्रेरणा अर्थात विचार। प्रेरणा रे अन्य कौनसी अर्थ नहीं। परमात्मा कौनसी प्रेरणा द्वारा काम करती नहीं। प्रेरणा द्वारा तो ज्ञान मिली पारिबो नहीं। बाबा आसी थांती ब्रह्मा बाबांकर एही कर्म इंद्रिय द्वारा अभिनय करिबा पाई करी कराउ थांती ना कराइबे पिला मानंक द्वारा। शरीर बिना तो किछि करि परिबे नहीं। एही कथा को केही भी जानी नहंती ना ईश्वर पिता को जानी छंती। ऋषि मुनि आदि कहुथिले जे आमे ईश्वर को जानी ना ना आत्मा ना परमात्मा पितांक विषय रे का पाखरे ज्ञान नहीं। बाबा हेले मुख्य रचयिता निर्देशक निर्देशना मध्य देई थांती। ଶ୍ରୀମତ ଦେଇଥାନ୍ତି, ମନୁଷ୍ୟଙ୍କ ବୁଦ୍ଧିରେ ତ ସର୍ବବ୍ୟାପୀର ଜ୍ଞାନ ଅଛି। ତୁମେ ବୁଝୁଛ ଯେ ବାବା ଆମର ପିତା ଅଟନ୍ତି। ସେହି ଲୋକମାନେ ସର୍ବବ୍ୟାପୀ କହିଦେଇଥିବାରୁ ପିତା ବୋଲି ବୁଝିପାରୁନାହାନ୍ତି। ତୁମେ ଜାଣିଛ ଏହା ବେହଦ ବାବାଙ୍କର ପରିବାର ଅଟେ। ସର୍ବବ୍ୟାପୀ କହିବା ଦ୍ୱାରା ପରିବାରର ସୁଗନ୍ଧ ଆସି ନଥାଏ। ତାଙ୍କୁ କୁହାଯାଏ ନିରାକାର ଶିବାବା, ନିରାକାରୀ ଆତ୍ମାମାନଙ୍କର ପିତା। ଶରୀର ଥିବାରୁ ଆତ୍ମା କହିଥାଏ ପିତା, ବିନା ଶରୀରରେ ତ ଆତ୍ମା କଥା କହିପାରିବ ନାହିଁ। ଭକ୍ତି ମାର୍ଗରେ ଭଗବାନଙ୍କୁ ଡାକି ଆସିଛନ୍ତି, ଭାବିଥାନ୍ତି ଯେ ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ସୁଖ ମିଳିଥାଏ ସୁଖଧାମରେ, ଶାନ୍ତି ମିଳିଥାଏ ଶାନ୍ତିଧାମ। ଏଠାରେ ତ କେବଳ ଦୁଃଖ ହିଁ ରହିବ। ତୁମକୁ ଏହି ଜ୍ଞାନ ସଙ୍ଗମ ଯୁଗରେ ମିଳୁଛି, ପୁରୁଣା ଏବଂ ନୂଆ ଦୁନିଆର ମଝିରେ। ବାବା ସେତେବେଳେ ଆସିଥାନ୍ତି ଯେତେବେଳେ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେବାକୁ ଥାଏ। ପ୍ରଥମେ କହିବା ଦରକାର ଯେ ନୂଆ ଦୁନିଆର ସ୍ଥାପନା, ପ୍ରଥମେ ପୁରୁଣା ଦୁନିଆର ବିନାଶ କହିବା ଭୁଲ ହୋଇଯାଉଛି। ବର୍ତ୍ତମାନ ତୁମକୁ ବେହଦ ନାଟକର ଜ୍ଞାନ ମିଳୁଛି, ଯେପରି ସେ ନାଟକରେ କଳାକାର ଘରୁ ସାଧାରଣ କପଡ଼ା ପିନ୍ଧିକରି ଆସିଥାନ୍ତି, ପୁଣି ନାଟକରେ ଆସି ଡ୍ରେସ୍ ବଦଳାଇଥାନ୍ତି, ତାପରେ ନାଟକ ଶେଷ ହେବା ପରେ ଡ୍ରେସ୍ ପରିବର୍ତ୍ତନ କରି ଘରକୁ ଯାଇଥାନ୍ତି। ଏଠାରେ ତୁମ ଆତ୍ମାମାନଙ୍କୁ ପରମ ଧାମରୁ ଘରୁ ଅଶରୀରୀ ହୋଇ ଆସିବାକୁ ପଡ଼ିଥାଏ। ଏଠାକୁ ଆସି ଏହି ଶରୀର ରୂପୀ ବସ୍ତ୍ର ପିନ୍ଧୁଛ। ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ ମିଳିଛି, ଏହା ହେଲା ବିଶାଳ ନାଟକ। ଏବେ ଏହି ସମଗ୍ର ବିଶାଳ ଦୁନିଆ ପୁରୁଣା ହୋଇଯାଇଛି, ପୁଣି ନୂଆ ଦୁନିଆ ହେବ, ତାହା ବହୁତ ଛୋଟ ହେବ। ଏକ ଧର୍ମ ରହିବ। ତୁମ ପିଲାମାନଙ୍କୁ ଏହି ପୁରୁଣା ଦୁନିଆରୁ ବାହାରି ପୁଣି ହଦ୍ର ନୂଆ ଦୁନିଆକୁ ଯିବାକୁ ହେବ, କାହିଁକି ନା ସେଠାରେ ଏକ ଧର୍ମ ରହୁଛି। ଅନେକ ଧର୍ମ ଅନେକ ମନୁଷ୍ୟ ହେବା ଦ୍ୱାରା ଅସୀମିତ ହୋଇଯାଉଛି। ସେଠାରେ ତ ଗୋଟିଏ ଧର୍ମ ରହିବ, କମ୍ ମନୁଷ୍ୟ ରହିଥାନ୍ତି। ବାବାଙ୍କୁ ଏକ ଧର୍ମର ସ୍ଥାପନା ପାଇଁ ଆସିବାକୁ ପଡ଼ିଥାଏ। ତୁମେ ପିଲାମାନେ ଏହି ବିଶାଳ ନାଟକର ରହସ୍ୟକୁ ଜାଣିଛ ଯେ ଏହି ଚକ୍ର କିପରି ଘୁରୁଛି। ଏହି ସମୟରେ ଯାହା କିଛି ପ୍ରତ୍ୟକ୍ଷ ରୂପେ ହେଉଛି, ଭକ୍ତି ମାର୍ଗରେ ପୁଣି ତାକୁ ଉତ୍ସବ ରୂପେ ପାଳନ କରିଥାନ୍ତି। କ୍ରମ ଅନୁସାରେ କେଉଁ କେଉଁ ଉତ୍ସବ ରହିଛି ଏହା ବି ତୁମେ ପିଲାମାନେ ଜାଣିଛ। ସର୍ବୋଚ୍ଚ ଭଗବାନ ଶିବବାବାଙ୍କର ଜୟନ୍ତୀ କୁହାଯିବ। ଶିବବାବା ଯେବେ ଆସନ୍ତି ତା ପରଠାରୁ ଅନ୍ୟ ସବୁ ଉତ୍ସବ ପାଳିତ ହୁଏ। ଶିବବାବା ପ୍ରଥମେ ଆସି ଗୀତା ଶୁଣାଇଥାନ୍ତି, ଅର୍ଥାତ୍ ସୃଷ୍ଟିର ଆଦି ମଧ୍ୟ ଅନ୍ତରର ଜ୍ଞାନ ଶୁଣାଇଥାନ୍ତି, ଯୋଗ ମଧ୍ୟ ଶିଖାଇଥାନ୍ତି, ତାହା ସହିତ ତୁମକୁ ପଢ଼ାଇଥାନ୍ତି ମଧ୍ୟ। ତେଣୁ ପ୍ରଥମେ ବାବା ଆସିଲେ ଶିବ ଜୟନ୍ତୀ ହେଲା, ତାପରେ ପୁଣି ହେବ ଗୀତା ଜୟନ୍ତୀ। ଆତ୍ମାମାନଙ୍କୁ ବାବା ଜ୍ଞାନ ଶୁଣାଉଥିବାରୁ ଗୀତା ଜୟନ୍ତୀ ମଧ୍ୟ ହୋଇଗଲା। ତୁମେ ପିଲାମାନେ ବିଚାର କରି ଉତ୍ସବ ଗୁଡ଼ିକୁ କ୍ରମ ଅନୁସାରେ ଲେଖ। ନିଜର ଧର୍ମରେ ଯିଏ ହୋଇଥିବେ ସେ ହିଁ ଏକଥାକୁ ବୁଝିବେ। ପ୍ରତ୍ୟେକଙ୍କୁ ନିଜ ଧର୍ମ ପ୍ରିୟ ଲାଗିଥାଏ ନା, ଅନ୍ୟ ଧର୍ମାବଲମ୍ବୀଙ୍କର ପ୍ରଶ୍ନ ଉଠୁନାହିଁ। କାହାକୁ ଏହି ଧର୍ମ ପ୍ରିୟ ଲାଗିଲେ ମଧ୍ୟ ସେ ଏ ଧର୍ମରେ ଆସିପାରିବେ ନାହିଁ। ଅନ୍ୟ ଧର୍ମାବଲମ୍ବୀମାନେ କଣ ଆସିପାରିବେ? ବୃକ୍ଷରେ ବିଲକୁଲ ସ୍ପଷ୍ଟ ରହି ଯେଉଁ ଯେଉଁ ଧର୍ମ ଯେଉଁ ସମୟରେ ଆସିଥାନ୍ତି ପୁଣି ସେହି ସମୟରେ ଆସିବେ। ପ୍ରଥମେ ବାବା ଆସିଥାନ୍ତି, ସେ ଆସି ରାଜଯୋଗ ଶିଖାଇଥାନ୍ତି, ତେଣୁ ଶିବ ଜୟନ୍ତୀ କୁହାଯାଏ। ଏହା ପରେ ଗୀତା ଜୟନ୍ତୀ, ଏହା ପରେ ହୁଏ ନାରାୟଣ ଜୟନ୍ତୀ। ସେ ସମୟରେ ସତ୍ୟଯୁଗ ହୋଇଥାଏ, ତାହା ବି କ୍ରମ ଅନୁସାରେ ଲେଖିବାକୁ ପଡ଼ିବ। ଏହା ଜ୍ଞାନର କଥା ଅଟେ। ଶିବ ଜୟନ୍ତୀ କେବେ ହୋଇଥିଲା ତାହା ବି ଜଣା ନାହିଁ। ବାବା ଯେଉଁ ଜ୍ଞାନ ଶୁଣାଉଛନ୍ତି ତାକୁ ଗୀତା କୁହାଯାଉଛି। ପୁଣି ବିନାଶ ବି ହୋଇଯାଏ। ଜଗଦମ୍ବା ଆଦିଙ୍କର ଜୟନ୍ତୀରେ କୌଣସି ଛୁଟି ଆଦି ହୁଏ ନାହିଁ। ମନୁଷ୍ୟ କାହାର ମଧ୍ୟ ତିଥି ତାରିଖ ଆଦିକୁ ବିଲକୁଲ ଜାଣି ନାହାନ୍ତି। ଲକ୍ଷ୍ମୀ ନାରାୟଣ ରାମ ସୀତାଙ୍କର ରାଜ୍ୟକୁ ମଧ୍ୟ ଜାଣି ନାହାନ୍ତି। 2500 ବର୍ଷ ମଧ୍ୟରେ ଯିଏ ଆସିଛନ୍ତି ତାଙ୍କୁ ଜାଣିଛନ୍ତି, କିନ୍ତୁ ତାଙ୍କ ପୂର୍ବରୁ ଯେଉଁ ଆଦି ସନାତନ ଦେବୀ ଦେବତା ଥିଲେ ସେମାନଙ୍କୁ କେତେ ସମୟ ହେଲା କିଛି ଜାଣି ନାହାନ୍ତି। 5000 ବର୍ଷ ଠାରୁ ତ ଅଧିକ ସମୟ କଳ୍ପ ହୋଇପାରିବ ନାହିଁ। ଅଧା କଳ୍ପ ବହୁତ ଧର୍ମ ଆସିଗଲା, ବାକି ଅଧାରେ ଦେବତାମାନଙ୍କର ରାଜ୍ୟ ଥିଲା। ପୁଣି ଅଧିକ ବର୍ଷ କଳ୍ପ କିପରି ହୋଇପାରିବ? 84 ଲକ୍ଷ ଜନ୍ମ ମଧ୍ୟ ହୋଇପାରିବ ନାହିଁ। ଶାସ୍ତ୍ରବାଦୀମାନେ ଭାବିଥାନ୍ତି କଳିଯୁଗର ଆୟୁଷ 1,00,000 ବର୍ଷ ଅଟେ। ମନୁଷ୍ୟଙ୍କୁ ଅନ୍ଧକାରରେ ପକାଇ ଦେଉଛନ୍ତି। କେଉଁଠି ସମ୍ପୂର୍ଣ୍ଣ ଡ୍ରାମାର ଆୟୁ 5000 ବର୍ଷ, କେଉଁଠି ପୁଣି କେବଳ କଳିଯୁଗ ପାଇଁ କହିଥାନ୍ତି ଯେ ଏବେ 40,000 ବର୍ଷ ବାକି ରହିଛି। ଯେତେବେଳେ ଲଢ଼େଇ ଲାଗୁଛି ସେତେବେଳେ ଭାବନ୍ତି ଭଗବାନଙ୍କୁ ଆସିବା ଦରକାର, କିନ୍ତୁ ଭଗବାନଙ୍କୁ ତ ସଙ୍ଗମ ଯୁଗରେ ଆସିବା ଦରକାର। ମହାଭାରତ ଲଢ଼େଇ ତ ଲାଗୁଛି ସଙ୍ଗମ ଯୁଗରେ। ବାବା କହୁଛନ୍ତି ମୁଁ ବି କଳ୍ପ କଳ୍ପ ସଙ୍ଗମ ଯୁଗରେ ଆସୁ, ନୂଆ ଦୁନିଆର ସ୍ଥାପନା ପୁରୁଣା ଦୁନିଆର ବିନାଶ କରିବା ପାଇଁ ବାବା ଆସନ୍ତି। ନୂଆ ଦୁନିଆର ସ୍ଥାପନା ହେଲା ହେଲେ ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ, ଏଥିପାଇଁ ଏହି ଲଢ଼େଇ ଲାଗୁ। ଏଥିରେ ଶଙ୍କରଙ୍କର ପ୍ରେରଣା ଆଦିର କିଛି କଥା ନାହିଁ। ବୁଝା ପଡୁଛି ଯେ ପୁରୁଣା ଦୁନିଆ ବିନାଶ ହୋଇଯିବ। ଘର ଆଦି ତ ଭୂମିକମ୍ପରେ ସବୁ ନଷ୍ଟ ହୋଇଯିବ, କାହିଁକି ନା ନୂଆ ଦୁନିଆ ଦରକାର। ନିଶ୍ଚିନ୍ତ ତ ନୂଆ ଦୁନିଆ ଥିଲା, ଦିଲ୍ଲୀ ରାଜଧାନୀ ଥିଲା, ଯମୁନାର କୂଳରେ ଥିଲା, ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଚିତ୍ର ବି ଅଛି, ଲକ୍ଷ୍ମୀ ନାରାୟଣଙ୍କୁ ସ୍ୱର୍ଗର ମାଲିକ କୁହାଯିବ। ତୁମେ ପିଲାମାନେ ସାକ୍ଷାତକାର ମଧ୍ୟ କରିଛ, କିପରି ସ୍ୱୟଂବର ହୋଇଥାଏ, ଏହିସବୁ ପଏଣ୍ଟକୁ ବାବା ପୁନରାବୃତ୍ତି କରାଉଛନ୍ତି। ଯଦି ଭଲ ପଏଣ୍ଟ ମନେ ପଡୁନାହିଁ ତେବେ ବାବାଙ୍କୁ ୟାଦ କର। ବାବାଙ୍କୁ ଭୁଲି ଯାଉଛ ତ ଟିଚରଙ୍କୁ ମନେ ପକାଅ, ଟିଚର ଯାହା ଶିଖାଉଛନ୍ତି ତାହା ମଧ୍ୟ ନିଶ୍ଚିନ୍ତ ମନେ ପଡିବ ନା। ଟିଚର ବି ମନେ ପଡିବେ, ଜ୍ଞାନ ବି ମନେ ପଡିବ, ଉଦ୍ଦେଶ୍ୟ ବି ବୁଦ୍ଧିରେ ମନେ ରଖିବାକୁ ହିଁ ପଡିବ, କାହିଁକି ନା ଏହା ତୁମର ଛାତ୍ର ଜୀବନ ଅଟେ ନା। ଏହା ବି ଜାଣିଛ ଯେ ଯିଏ ଆମକୁ ପଢ଼ାଉଛନ୍ତି ସେ ମଧ୍ୟ ଆମର ପିତା। ଲୌକିକ ପିତା ତ ଗୁପ୍ତ ରହି ନଥାନ୍ତି। ଲୌକିକ ପାରଲୌକିକ ଆଉ ବ୍ରହ୍ମା ହେଲେ ଅଲୌକିକ, ଏହାଙ୍କୁ କେହି ମନେ ପକାନ୍ତି ନାହିଁ। ଲୌକିକ ପିତାଙ୍କ ଠାରୁ ତ ସମ୍ପତ୍ତି ମିଳିଥାଏ, ଶେଷ ପର୍ଯ୍ୟନ୍ତ ମନେ ରହିଥାଏ। ଶରୀର ଛାଡ଼ିଲେ ପୁଣି ଆଉ ଏକ ପିତା ମିଳିଥାନ୍ତି, ଜନ୍ମ ଜନ୍ମାନ୍ତର ଲୌକିକ ପିତା ମିଳିଥାନ୍ତି। ପାରଲୌକିକ ବାବାଙ୍କୁ ମଧ୍ୟ ଦୁଃଖ କିମ୍ବା ସୁଖରେ ମନେ ପକାଇଥାନ୍ତି। ସନ୍ତାନ ପ୍ରାପ୍ତ ହେଲା ତ କହିବେ ଈଶ୍ୱର ସନ୍ତାନ ଦେଉଛନ୍ତି, କିନ୍ତୁ ପ୍ରଜାପିତା ବ୍ରହ୍ମାଙ୍କୁ କାହିଁକି ମନେ ପକାଇଲେ? ଏହାଙ୍କ ଠାରୁ ତ କିଛି ମିଳୁନାହିଁ, ଏହାଙ୍କୁ ଅଲୌକିକ ପିତା କୁହାଯାଉ। ତୁମେ ଜାଣିଛ ଯେ ଆମେ ବ୍ରହ୍ମାଙ୍କ ଦ୍ୱାରା ଶିବ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ, ଯେପରି ଆମେ ପଢ଼ୁଛୁ ଏହି ରଥ ମଧ୍ୟ ନିମିତ୍ତ ହୋଇ ପଢ଼ୁଛି। ବହୁତ ଜନ୍ମର ଅନ୍ତରେ ଏହାଙ୍କ ଶରୀର ହିଁ ପରମାତ୍ମାଙ୍କର ରଥ ହେଉଛି। ଏ ରଥ ନାମ ତ ରଖିବାକୁ ପଡୁଛି ନା, ଏହା ହେଲା ବେହଦ୍ର ସନ୍ନ୍ୟାସ, ବ୍ରହ୍ମା ବାବାଙ୍କ ରଥ ଅନ୍ତିମ ସମୟ ପର୍ଯ୍ୟନ୍ତ ସେବା କରିଥାଏ, ବାକି ଅନ୍ୟମାନଙ୍କର ଠିକଣା ନାହିଁ। ଆଜି ଅଛନ୍ତି କାଲି ଚାଲି ଯାଇଥାନ୍ତି। ଡ୍ରାମା ଅନୁସାରେ ଏହି ରଥ ତ ନିର୍ଦ୍ଧାରିତ, ଏହାଙ୍କୁ କୁହାଯାଏ ଭାଗ୍ୟଶାଳୀ ରଥ। ତୁମ ସମସ୍ତଙ୍କୁ ଭାଗ୍ୟଶାଳୀ ରଥ କୁହାଯାଇ ପାରିବ ନାହିଁ। ଭାଗ୍ୟଶାଳୀ ରଥ ଜଣକୁ ହିଁ କୁହାଯିବ ଯାହାଙ୍କ ମାଧ୍ୟମରେ ବାବା ଆସି ଜ୍ଞାନ ଦେଉଛନ୍ତି, ସ୍ଥାପନାର କାର୍ଯ୍ୟ କରାଉଛନ୍ତି। ତୁମେ ଭାଗ୍ୟଶାଳୀ ରଥ ନୁହଁ, ତୁମର ଆତ୍ମା ଏହି ରଥରେ ବସି ପାଠ ପଢ଼ୁଛି, ଆତ୍ମା ପବିତ୍ର ହୋଇଯାଉଛି। ତେଣୁ ଏହି ଶରୀର ପରମ ଆତ୍ମାଙ୍କ ଠାରେ ସମର୍ପିତ, ଯେଉଁଥିରେ ପରମାତ୍ମା ବସି ପାଠ ପଢ଼ାଉଛନ୍ତି। ଏହି ଅନ୍ତିମ ଜନ୍ମ ବହୁତ ମୂଲ୍ୟବାନ ଅଟେ। ପୁଣି ଶରୀର ବଦଳାଇ ଆମେ ସବୁ ଦେବତା ହୋଇଯିବା। ଏହି ପୁରୁଣା ଶରୀର ଦ୍ଵାରା ହିଁ ତୁମେ ଶିକ୍ଷା ଗ୍ରହଣ କରୁଛ, ଶିବ ବାବାଙ୍କର ହେଉଛ। ତୁମେ ଜାଣୁଛ ଯେ ଆମର ପୂର୍ବ ଜୀବନ ପାଇଁ ପଇସାର ମୂଲ୍ୟ ନଥିଲା, ଏବେ ମୂଲ୍ୟବାନ ହୋଇଛି। ଯେତେ ପଢ଼ିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ। ବାବା ବୁଝାଉଛନ୍ତି ଯେ ଯୋଗର ଯାତ୍ରା ହେଲା ମୁଖ୍ୟ, ଏହାକୁ ହିଁ ଭାରତର ପ୍ରାଚୀନ ଯୋଗ କହୁଛନ୍ତି, ଯାହାଦ୍ୱାରା ତୁମେ ପତିତରୁ ପବିତ୍ର ହେଉଛ। ସ୍ୱର୍ଗବାସୀ ତ ସମସ୍ତେ ହେବେ, ତେଣୁ ଜାଣିପାରିବ ଯେ ଉଚ୍ଚ ପଦ କିଏ ପାଇବ, ସେମାନଙ୍କର ଯୋଗ୍ୟତା କଣ ରହିବା ଦରକାର। ପ୍ରଥମେ ଆମ ଭିତରେ ମଧ୍ୟ ଯୋଗ୍ୟତା ନଥିଲା, ଆସୁରୀ ମତରେ ଚାଲୁଥିଲେ, ଏବେ ଈଶ୍ୱରୀୟ ମତ ମିଳିଛି। ଆସୁରୀ ମତରେ ଆମର ପତନ କଳା ହେଉଛି, ଈଶ୍ୱରୀୟ ମତରେ ଉତ୍ଥାନ କଳା ହେଉଛି। ଈଶ୍ୱରୀୟ ମତ ଜଣେ ଦେଇଥାନ୍ତି, ଆସୁରୀ ମତ ମିଳୁଛି ଯାହା ଏକୋଇଶ ଜନ୍ମ କାମରେ ଆସିବ। ତେଣୁ ଏହିପରି ଶ୍ରୀମତ ଆଧାରରେ ପରିଚାଳିତ ହେବା ଦରକାର। ଯେତେ ଶ୍ରୀମତ ପାଳନ କରିବ ସେତେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବ। କମ୍ ଶ୍ରୀମତ ପାଳନ କଲେ କମ୍ ପଦ ପାଇବ। ଶ୍ରୀମତ ହେଲା ଭଗବାନଙ୍କର, ଭଗବାନ ହେଲେ ସର୍ବୋଚ୍ଚ, ଯେ କି ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ରେଷ୍ଠ କରିଛନ୍ତି। ରାବଣ ପୁଣି ନୀଚ ଅବସ୍ଥା ରହିଛି, ବାବା ଗୋରା କରୁଛନ୍ତି, ରାବଣ ଶ୍ୟାମ କରୁଛି। ବାବା ସମ୍ପତ୍ତି ଦେଉଛନ୍ତି, ଦେବତାମାନେ ତ ନିର୍ବିକାରୀ ହୋଇଥାନ୍ତି, ଦେବତାମାନଙ୍କର ମହିମାରେ ଗାୟନ କରିଥାନ୍ତି ସର୍ବଗୁଣ ସମ୍ପନ୍ନ। ସତ୍ୟଯୁଗରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ଥାଏ। ଦେବତାମାନଙ୍କୁ ସମସ୍ତେ ଜାଣିଛନ୍ତି, ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, କାରଣ ସମ୍ପୂର୍ଣ୍ଣ ବିଶ୍ୱ ମାଲିକ, ବିଶ୍ୱର ମାଲିକ ଥିଲା, କିନ୍ତୁ ବର୍ତ୍ତମାନ ନାହିଁ। ଏବେ ପୁଣି ତୁମେ ନିର୍ବିକାରୀ ହେଉଛ। ବାବା ମଧ୍ୟ ସଙ୍ଗମ ଯୁଗରେ ହିଁ ଆସିଥାନ୍ତି। ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣଙ୍କର ସୃଷ୍ଟି, ବ୍ରହ୍ମାଙ୍କ ସନ୍ତାନ ତ ତୁମେ ସମସ୍ତେ ଅଟ। ବ୍ରହ୍ମା ହେଲେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ପିତାମହ। କୁହ, ପ୍ରଜାପିତା ବ୍ରହ୍ମାଙ୍କର ନାମ ଶୁଣି ନାହାନ୍ତି? ପରମ ପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ହିଁ ସୃଷ୍ଟି ରଚନା କରିବେ ନା? ବ୍ରାହ୍ମଣ କୁଳ ରହିଛି, ସମ୍ମୁଖରେ ବ୍ରହ୍ମା ବଂଶାବଳୀ ଭାଇ ଭଉଣୀ ହୋଇଗଲେ, ଏଠାରେ ରାଜା ରାଣୀର କଥା ନାହିଁ। ଏହି ବ୍ରାହ୍ମଣ କୁଳର ଅବସ୍ଥିତ ତ ସଙ୍ଗମ ଯୁଗରେ କମ୍ ସମୟ ପାଇଁ। ରାଜତ୍ୱ ନା ପାଣ୍ଡବଙ୍କର ନା କୌରବଙ୍କର ଅଛି। ଆଚ୍ଛା, ମିଠେ ମିଠେ ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍କାର। ଧାରଣା ପାଇଁ ମୁଖ୍ୟ ସାର, ଏକୋଇଶ ଜନ୍ମ ପର୍ଯ୍ୟନ୍ତ ଶ୍ରେଷ୍ଠ ପଦର ଅଧିକାରୀ ହେବା ପାଇଁ ସମସ୍ତ ଆସୁରୀ ମତକୁ ଛାଡ଼ି ଏକମାତ୍ର ଈଶ୍ୱରୀୟ ମତରେ ଚାଲିବାକୁ ହେବ, ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ। ଦୁଇ ନମ୍ବର, ଏହି ପୁରୁଣା ଶରୀରରେ ରହି ବାବାଙ୍କର ଶିକ୍ଷା ଗୁଡ଼ିକୁ ଧାରଣ କରି ଦେବତା ହେବାକୁ ପଡ଼ିବ। ଏହା ବହୁତ ଅମୂଲ୍ୟ ଜୀବନ, ଏଥିରେ ଅର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହେବାକୁ ପଡ଼ିବ। ବରଦାନ, ସର୍ବ ଆତ୍ମାକୁ ଯଥାର୍ଥ ଅବିନାଶୀ ସାହସ ଦେଉଥିବା ଆଧାର ଉଦ୍ଧାର ମୂରତ ଭବ। ବର୍ତ୍ତମାନ ସମୟରେ ବିଶ୍ୱ ଚାରିଆଡ଼େ କୌଣସି ନା କୌଣସି ହଲଚଲ ନିଶ୍ଚିତ ରହିଛି, କେଉଁଠି ମନରେ ଅନେକ ଗୁଡ଼ିଏ ଟେନସନର ହଲଚଲ, କେଉଁଠି ପ୍ରକୃତିର ତମ ପ୍ରଧାନ ବାତାବରଣ କାରଣରୁ ହଲଚଲ, ଏବଂ ଅଳ୍ପକାଳର ବିନାଶୀ ସାଧନ ଗୁଡ଼ିକୁ ସମସ୍ତଙ୍କୁ ଚିନ୍ତାରୂପକ ଚିତା ଅର୍ଥାତ୍ ନିଆଁ ଭିତରକୁ ଠେଲିବାରେ ଲାଗିଛି। ସେଥିପାଇଁ ଅଳ୍ପକାଳର ଆଧାର ଠାରୁ ପ୍ରାପ୍ତି ଠାରୁ ବିଧି ଠାରୁ କ୍ଲାନ୍ତ ହୋଇ ବାସ୍ତବିକ ସାହାରା ଖୋଜୁଛନ୍ତି। ତେଣୁ ତୁମେ ସବୁ ଆଧାର ଉଦ୍ଧାର ମୂରତ ଆତ୍ମାମାନେ ସେମାନଙ୍କୁ ଶ୍ରେଷ୍ଠ ଅବିନାଶୀ ପ୍ରାପ୍ତି ଗୁଡ଼ିକର ଯଥାର୍ଥ ଏବଂ ବାସ୍ତବିକ ଅବିନାଶୀ ସାହସର ଅନୁଭୂତି କରାଅ। ସ୍ଲୋଗାନ, ସମୟର ମୂଲ୍ୟ ସମ୍ପତ୍ତି ଅଟେ, ସେଥିପାଇଁ ତାକୁ ନଷ୍ଟ କରିବା ପରିବର୍ତ୍ତେ ତୁରନ୍ତ ନିର୍ଣ୍ଣୟ କରି ସମୟକୁ ସଫଳ କର। ସ୍ଲୋଗାନରେ କହୁଛନ୍ତି, ସମୟ ଅମୂଲ୍ୟ ସମ୍ପତ୍ତି ଅଟେ, ସେଥିପାଇଁ ତାକୁ ନଷ୍ଟ କରିବା ପରିବର୍ତ୍ତେ ତୁରନ୍ତ ନିର୍ଣ୍ଣୟ କରି ସମୟକୁ ସଫଳ କର। ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜୁଳାରୂପ କର। ଯେପରି ସୂର୍ଯ୍ୟ କିରଣ ଚତୁର୍ଦିଗରେ ବିଚ୍ଛୁରିତ ହେଉଛି, ସେହିପରି ମାଷ୍ଟର ସର୍ବଶକ୍ତିବାନ ସ୍ଥିତିରେ ସ୍ଥିତ ହୋଇ ଶକ୍ତି ଏବଂ ବିଶେଷତା ଗୁଡ଼ିକର କିରଣ ଚତୁର୍ଦିଗରେ ବିଚ୍ଛୁରିତ ହେବାରେ ଅନୁଭବ କର। ସେଥିପାଇଁ ମୁଁ ମାଷ୍ଟର ସର୍ବଶକ୍ତିବାନ ବିଘ୍ନ ବିନାଶକ ଆତ୍ମା ଅଟେ, ଏହିଭଳି ସମାନ ରୂପେ ଅନେକ ଉପରେ ସ୍ଥିତ ହୋଇ କାର୍ଯ୍ୟ କର, ତେବେ କୌଣସି ବି ବିଘ୍ନ ସମ୍ମୁଖକୁ ମଧ୍ୟ ଆସିପାରିବ ନାହିଁ। ଓମ୍ ଶାନ୍ତି।